ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ତାରିଖରେ ପୁଣି ଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଓ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହେବାକୁ ଥିବା ପରୀକ୍ଷାର ସୁଗମ ପରିଚାଳନା ଏବଂ ବିଭିନ୍ନ ଦିଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଶିକ୍ଷାକ୍ଷେତ୍ରକୁ ସରକାର ପ୍ରାଥମିକତା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି। ପୁନଃ ପରୀକ୍ଷା ପାଇଁ ଆସନ୍ତା ମାସ 14 ତାରିଖ ସୁଦ୍ଧା ପରୀକ୍ଷାର୍ଥୀ ପ୍ରବେଶପତ୍ର ପାଇପାରିବେ। ନିଟ୍ ୟୁଜି ପରୀକ୍ଷା ଆସନ୍ତା ବର୍ଷର ଓଏମ୍ଆର୍ ଆଧାରିତ ମୋଡ୍ ପରିବର୍ତ୍ତେ କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ରେ କରାଯିବ। ଏନ୍ଟିଏରେ ସଂସ୍କାରର ଆବଶ୍ୟକତା ରହିଛି ଏବଂ ଭବିଷ୍ୟତରେ ଏଭଳି ଅନିୟମିତତା ରୋକିବା ପାଇଁ ଅଧିକ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଶ୍ନପତ୍ର ଲିକ୍ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ସିବିଆଇ ତଦନ୍ତ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି,
सीबीआई तह तक जाएगी कहां वो कमांड चेन पे ब्रीच हुई है। राधाकृष्ण कमेटी को पूरा पालन करने के उपरांत भी कहां वो ब्रीच हुई है, उस ब्रीच को मेरा पूरा विश्वास है सीबीआई के ऊपर। सरकार की पूरा नेतृत्व सभी विभाग उसमें से गंभीरता चीज को लेते हुए शीर्ष तो नेतृत्व उसके लिए खूब दायित्व लिया है, चिंता कर रहा है। हम इस बार माल प्रैक्टिस होने नहीं देंगे।
ଗତକାଲି ଅନୁଷ୍ଠିତ ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏନ୍ଟିଏ ପକ୍ଷରୁ ପରିଚାଳନା କରାଯାଉଥିବା ଏହି ପରୀକ୍ଷା ପୂର୍ବରୁ ଗତ 3 ତାରିଖରେ ଅନୁଷ୍ଠିତ ହୋଇଥିବାବେଳେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହାକୁ ବାତିଲ କରାଯାଇଛି। ମୂଲ୍ୟବୋଧ ଭିତ୍ତିକ ଜ୍ଞାନ ବିନା ଏକ ଦୃଢ଼ ଏବଂ ସମନ୍ୱିତ ସମାଜ ଗଠନ କରିବା ସମ୍ଭବ ନୁହେଁ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀକୁ ସମ୍ବୋଧନ କରି ରାଜ୍ୟପାଳ କହିଛନ୍ତି, ପାରଦର୍ଶିତା, ଶୃଙ୍ଖଳା, ଚରିତ୍ର ଏବଂ ନିରନ୍ତର ଆତ୍ମଚିନ୍ତନ ବ୍ୟକ୍ତିତ୍ୱକୁ ବାସ୍ତବ ରୂପ ଦେଇଥାଏ। ଶିକ୍ଷା ଯୁବଚିନ୍ତନ ଶକ୍ତିକୁ ପୋଷଣ କରିବା ସହିତ ଦେଶ ଗଠନରେ ପଥ ପ୍ରଶସ୍ତ କରିଥାଏ। ବର୍ତ୍ତମାନ ସମୟରେ ଶିକ୍ଷା ପୁସ୍ତକରେ ସୀମିତ ନ ରହି ସୃଜନଶୀଳତା, ଉଦ୍ଭାବନ ଏବଂ ଗଭୀର ଚିନ୍ତାଶକ୍ତି କ୍ଷେତ୍ରକୁ ପ୍ରସାରିତ ହୋଇଛି। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସମୟରେ ସୁଯୋଗର ସୀମା ପରିବ୍ୟାପ୍ତ ହେବାରେ ଲାଗିଛି। କୃତ୍ରିମ ବୁଦ୍ଧିମତା, ଡିଜିଟାଲ, ନବସୃଜନ, ଉଦ୍ୟୋଗୀ ଏବଂ ଡାଟା ସାଇନ୍ସ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି ବୋଲି ରାଜ୍ୟପାଳ କହିଛନ୍ତି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତ୍ତନ ଆସୁଥିଲେ ମଧ୍ୟ ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପଡ଼ିବ ବୋଲି ଶ୍ରୀ କମ୍ଭମ୍ ପାଟି କହିଛନ୍ତି। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ଶ୍ରୀ ଗୋପାଳନ କହିଛନ୍ତି, ପ୍ରସ୍ତୁତି, ପ୍ରଶିକ୍ଷଣ ଏବଂ ମୁଦ୍ରଣ କାର୍ଯ୍ୟ ଆସନ୍ତା 20-29 ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଓଡ଼ିଶାରେ 3,34,00,000 ଭୋଟର ରହିଛନ୍ତି। ଭୋଟର ତାଲିକାରୁ 9,00,000 ଉର୍ଦ୍ଧ୍ୱ ଭୋଟର ବାଦ୍ ପଡ଼ିଛନ୍ତି। ଏହି ସମୟ ମଧ୍ୟରେ 94.61% ମ୍ୟାପିଂ ଶେଷ ହୋଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ କରାଯିବ। ଆସନ୍ତା 30 ତାରିଖରୁ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ସର୍ଭେ କରିବେ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
କାହାର ବୟସ ମ୍ୟାଚ୍ ହେଉନି, କାହାର ଆମ ପାଖରେ ମାଆଙ୍କର ନାଁ ନାହିଁ, ସେ ମାଆଙ୍କ ସହିତ ଲିଙ୍କ୍ ହେଇଛି, ଏମିତି କେତେଟା ଲଜିକାଲ ଏରର୍ସ ପଏଣ୍ଟ ଆଉଟ୍ କରାଯାଇଛି। ସେ ଲଜିକାଲ ଏରର୍ ଗୁଡା ସୁଦ୍ଧା ସେଇଟା ବିଏଲ୍ଓ ଯେତେବେଳେ ଘର ଘରକୁ ବୁଲିବେ ସେଇଟାକୁ ସ୍ପଷ୍ଟୀକରଣ କରି ଆଣିବେ। ବର୍ତ୍ତମାନ ରାଜ୍ୟରେ 33,123 ବୁଥ୍ ଅଛି, ଏଥିରେ ଆହୁରି 7,132 ବୁଥ୍ ଆଡ୍ ନୂଆରେ ସୃଷ୍ଟି ହେବ। ତେଣୁ ଟୋଟାଲି ଯେତେବେଳେ ଏସ୍ଆଇଆର୍ ସରିଯିବ ରାଜ୍ୟରେ 45,255 ବୁଥ୍ ରହିବ।
ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱରଠାରେ ଆଜି ତୈଳ କମ୍ପାନୀର ଅଧିକାରୀଙ୍କ ସହ ବୈଠକ ପରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ, ଆତଙ୍କିତ ହୋଇ ତେଲ ନ କିଣିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଜନସାଧାରଣଙ୍କ ଗହଳି ଏବଂ ମହଜୁଦ ତେଲର ସୁଷମ ବଣ୍ଟନକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପ ମାଲିକମାନେ କମ୍ ପରିମାଣର ତେଲ ଦେଉଥିବା ସୂଚନା ମିଳିଛି।
ପେଟ୍ରୋଲ ଡିଜେଲର କୌଣସି କମି ନାହିଁ। ବର୍ତ୍ତମାନ ଓଡ଼ିଶାର ଟପ୍ ଅଫିସର୍ସ ଯେଉଁମାନେ ଅଛନ୍ତି, IOCL, BPCL, HPCL ସମସ୍ତଙ୍କ ସହିତ ଆଲୋଚନା ହେଲା। ତ 13 ଦିନର ତେଲ ଆମ ପାଖରେ ଅଛି, ତେଲ ସର୍ଟେଜ ନାହିଁ, କିନ୍ତୁ ଗୋଟେ ପ୍ୟାନିକ ସିଚୁଏସନ୍ କେମିତି କ୍ରିଏଟ୍ ହେଲା। ନିବେଦନ ସମସ୍ତଙ୍କୁ, ରାଜ୍ୟବାସୀ, ତେଲରେ କୌଣସି ଅଭାବ ନାହିଁ, ଜାର୍କିନ୍ ମା ଆଣନ୍ତୁ ନାହିଁ, ଷ୍ଟକ୍ ଘରେ ନେଇକି ରଖନ୍ତୁ ନାହିଁ, କୌଣସି ପ୍ରକାର ପ୍ୟାନିକ ହେବାର ଆବଶ୍ୟକତା ନାହିଁ।
ପଶ୍ଚିମ ଏସିଆ ପରିସ୍ଥିତି ପାଇଁ ତୈଳ ଏବଂ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ସୃଷ୍ଟ ଆହ୍ୱାନକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ IOCLର CGM କମଲ ସିଲ୍ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ବିଶ୍ୱସ୍ତରରେ ଇନ୍ଧନ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ବୃଦ୍ଧି କରାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି। ପେଟ୍ରୋଲ 3.2% ଏବଂ ଡିଜେଲ 3.4% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି, ଅନ୍ୟାନ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ 20%-100% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଭାରତରେ ତୈଳ ଦର ବୃଦ୍ଧି ଯଥେଷ୍ଟ କମ୍ ରହିଛି। ଦେଶବାସୀଙ୍କୁ ମୁଦ୍ରାସ୍କୀତି ଏବଂ ଆର୍ଥିକ ଚାପରୁ ସୁରକ୍ଷିତ ରଖିବା ପାଇଁ ସରକାରୀ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ବିପୁଳ କ୍ଷତି ସହୁଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ଲିଟର ପିଛା 3 ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅପରାହ୍ନରେ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଚଳଚ୍ଚିତ୍ରର ବିକାଶ ନିମନ୍ତେ ଏହି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ବିଭିନ୍ନ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଫ୍ଲାଏଓଭର ବ୍ରିଜ୍ ନିର୍ମାଣ ନେଇ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ। ଓଭରବ୍ରିଜ୍ ନିର୍ମାଣ ପ୍ରକଳ୍ପ ପାଇଁ 86,23,16,500 ଟେଣ୍ଡର ଆହ୍ୱାନ କରାଯାଇଥିଲା। 10 ବର୍ଷ ପର୍ଯ୍ୟନ୍ତ ଏହାର ମରାମତି ଏବଂ ପରିଚାଳନା ନିର୍ମାଣକାରୀ ସଂସ୍ଥା ଅଧୀନରେ ରହିବ। 18 ମାସ ମଧ୍ୟରେ ପ୍ରକଳ୍ପ ଶେଷ ନେଇ ସମୟସୀମା ଧାର୍ଯ୍ୟ ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଗଞ୍ଜାମ ଜିଲ୍ଲାରେ 9 ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସେଥିମଧ୍ୟରେ 3 ଫ୍ଲାଏଓଭର ଏବଂ 6 ଭୂମିତଳ ରାସ୍ତା ରହିଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ସୁଖଦେବ ଥାପରଙ୍କ ଜୟନ୍ତୀ ଅବସରରେ ଦେଶବାସୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ପୃଥକ ପୃଥକ ବାର୍ତ୍ତାରେ ଶହୀଦ ସୁଖଦେବଙ୍କ ଦେଶପ୍ରୀତି, ସାହସ ଏବଂ ସର୍ବୋଚ୍ଚ ବଳିଦାନ ଉପରେ ଆଲୋକପାତ କରିବା ସହ ତାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ପ୍ରତିହତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ସି ବକ୍ସ ପୋର୍ଟାଲର ଉପଯୋଗ, ନୋଡାଲ ଅଧିକାରୀଙ୍କ ଭୂମିକା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଏନ୍ଏସ୍ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ବିଜ୍ଞପିତ ଅଞ୍ଚଳରେ କାର୍ଯ୍ୟକାରୀ ରହିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଗଜପତି ଜିଲ୍ଲାରେ ସିଏମ୍ ଟ୍ରଫି 2026 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ 14 ବର୍ଷରୁ କମ୍ ବୟସର ବାଳକ ବାଳିକା ଭାଗ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ମନେନ୍ଦ୍ର ହୋନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀଙ୍କୁ ପରିଶ୍ରମ, ନିଷ୍ଠା ଏବଂ ଖେଳୁଆଡ଼ ମନୋଭାବ ନେଇ ଅଂଶଗ୍ରହଣ କଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ ବୋଲି କହିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା 16 ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ପୁଣିଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଟିକେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।